ଗୀତିକାର ଅଭିରାମ ଭୋଇ ଏବଂ ସଙ୍ଗୀତରେ ସଜେଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ କାର୍ତ୍ତିକ କୁମାର ନାୟକ। ଏହି ଗୀତର ପ୍ରଡ୍ୟୁସର ହେଉଛନ୍ତି ତପନ କୁମାର ଭୋଇ ଏବଂ ଏହି ଗୀତର ଆରେଞ୍ଜମେଣ୍ଟ କରିଛନ୍ତି ରୋହିତ ମହାନ୍ତି। ଆଶା କରୁଛି ଆପଣମାନଙ୍କୁ ସମସ୍ତଙ୍କୁ ଏହି ଗୀତ ଭଲ ଲାଗିବ, ସମସ୍ତଙ୍କ ମନକୁ ନିହାତି ଛୁଇଁବ ଏହି ଗୀତ।